आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान। जुहार, पहला मुखिया खबर। प्रधानमंत्री नरेंद्र मोदी 70 वर्ष नु अत्का बयसर नागरिक मानक लागि आयबाकल मूल करबे आयुष्मान भारत जन आरोग्य योजना। राज्य चलती आर्थिक बछर नु लागू हेबा ई योजना। प्रधानमंत्री आयबाकल रोजगार मेला थी 51,000 नु अत्का पिला टुकेल को बांटिबे नियुक्ति पत्र। मुख्यमंत्री आकाशमार्ग नु बात्या आउ बढ़ी प्रभावित जिला मानकर कले अनुध्यान। आउर देश समृद्धि लगी अखंडतार संस्कृति वार्ता नेकरी मूल हला दुर्नीति निवारण सचेतनता हप्ता। यादे पूरा खबर। प्रधानमंत्री नरेंद्र मोदी 70 वर्ष नु अत्का बयसर नागरिक मानक लगे आयुष्मान भारत जन आरोग्य योजना आयबा कालनु मूल करबे। आभासी जरिए प्रधानमंत्री इतार शुभारंभ करथुबार बेले राज्यस्तरीय कार्यक्रम थी मुख्यमंत्री मोहन चरण माझी उपस्थित रहबे बोली स्वास्थ्यमंत्री डॉक्टर मुकेश महालिंग कहिछन। ई योजना के राज्य लागू करबार बाबदे पदक्षेप निया जाइछे। डॉक्टर महालिंग कहिछन जे प्रधानमंत्री आयबाकल जटणी थाने 21 एकड़ जमी थी बनीथिबार आयुर्वेदिक आर नेचुरोपैथी हस्पिटाल उद्घाटन करबे। चलती आर्थिक बछनु राज्य आयुष्मान भारत जन आरोग्य योजना लागू करबार के राज्य सरकार निष्पत्ति नेछन बोली मंत्री डॉक्टर महालिंग कहिछन।
अक्टोबर 29 तारीख रु पूरा भारत वर्ष रे 70 इयर्स एंड अबव जेतिकी जनता अछंती मां मौसी अछंती समस्तंग पाई ए प्रोग्राम पूरा भारत वर्ष रे लॉन्च हबो एवं ओडिसा रे मध्ये लॉन्च हबो। आपण देखंतु एबे आमर आकलन चली छि एवं आमे कहितलु जे आयुष्मान भारत योजना रे ओडिसा प्रदेश रे आमर 3,50,00,000 लोकंकु शामिल करा हबो 4.5 कोटी जनतांक ठु। त निश्चित भाव रे आमर आकलन आउथरे हेला परे 70+ रो केते जणा पड़ी जीवो आमे ए दुईटा एक कार्यक्रम को ओडिसा प्रदेश रे लागू करबा पई आमे प्रिपरेशन चाली छि।
प्रधानमंत्री नरेंद्र मोदी आयबाकल दिनर 10:30 बजे आभासी जरिए 51,000 नु अत्का नुआकरी नियुक्ति पाइथिबार पिला टुकेल मानकु नियुक्ति पत्र देबे। ई अवसर रे प्रधानमंत्री रोजगार मेला के संबोधन करबार कार्यक्रम रही छे। ई अवसर रे सारा देशर 40 भिन्न जगानु रोजगार मेला आयोजन करा जिबा जेंथि नुआ कर्मचारी केन्द्र सरकारकर भिन्न भिन्न मंत्रालयर आर विभाग थे सामिल हेबे। रोजगार मेला रोजगार सृष्टि के प्राथमिकता देवार लगे प्रधानमंत्री प्रतिबद्धता के दर्शाउछे। एटा युवपीढ़ी के राष्ट्र निर्माण थी योगदान देवार लगे अर्थपूर्ण सुजोग देवार सहित सेमानकु सशक्त करबा बोली जनापड़ी। ए अवसर में भुवनेश्वर आचार्य विहार नथिबार सीएसआईआर आईएमएमटी नो रोजगार मेला आयोजन करा। मुख्यमंत्री मोहन चरण माझी आकाशमार्गनु केन्द्रापड़ा भद्रक मयूरभंज आर बालेश्वर जिलार बात्या आर इथिर लगे हेथिबार बढ़ी लगे नुकसान रो अनुध्यान करिछन। ए अनुध्यान समयथि मुख्यमंत्री कर सहते राजस्व विपर्जय परिचालना मंत्री सुरेश पुजारी उपस्थित थिले। आकाशमार्गनु क्षयक्षतिर अनुध्यान उतरु बालेश्वर थाने मुख्यमंत्री आर राजस्व मंत्री अधिकारी मानकर सहते रिलीफ आर थैथान मब्दे समीक्षा बैठक करिथिले। राज्य सरकार छुआ आउ महिला चालान लुकबार लगे सबु दिगु जोर दौछन बोली उपमुख्यमंत्री महिला आउ शिशु विकास मंत्री प्रभाती परिडा कहिछन। आज भुवनेश्वर थाने विभाग आउ अंतर्राष्ट्रीय संस्था यूनिसेफ सहस्ती हेथिबार शिशु चालान दृढ़ीकरण राज्यस्तरीय परामर्शदाता कमिटी बैठक थी सेइटा कहिछन। छुआ मानकर सुरक्षा बाबदर सबु नियम कानून के कड़ाकड़ी करबार सहित छुआ मानकर डिजिटल व्यवहार के नियंत्रण करबार समय आसीछे। यहादेर स्थिति के नजरथी रखिकर शिशु सुरक्षा कार्यशैली परिवर्तन अनाजाई गाँ गाँ सचेतनता बार्ता पहुंचाबार आउ हेल्पलाइन नंबर के सक्रिय करबार लगे उपमुख्यमंत्री श्रीमती परिडा परामर्श देते। बैठक थी प्रतिरोध सुरक्षा नियम कार्यकारिता सहभागिता जरिए लक्ष्य हासिल करबलपुर। सार्वजनीन जीवन थी स्वच्छता के सहकाबार आर दुर्नीतिमुक्त समाज गठन करबार लक्ष्य नेकरी आजठानु सारा देशे भिजिलांस सचेतनता हप्ता पालन करा जाउछे। इ बछर विषयवस्तु रहिछे देश समृद्धि लागि अखंडतार संस्कृति। साधारण प्रशासन नु नैतिकता आउ स्वच्छतार आवश्यकता विषयथि सचेतनता सृष्टि उद्देश्य नेकरी कार्यक्रम पालन करा जाउछे। भिन्न भिन्न मंत्रालय विभाग राष्ट्रायत्त उद्योग बैंक आउ अलगा सरकारी संस्थार कर्मचारी शपथ पाठजरी हप्ता पालन्ति सामिल हेउछन। दुर्नीति विरोधन सचेतनता सृष्टि लागि कार्यक्रम मान आयोजन करा जाउछे। एनो जने दिया परे जे भारत रत्न सरदार वल्लभ भाई पटेल कर जन्म सप्ताह पालन अवसर फी बछर भिजिलेंस सचेतनता हप्ता पालन करा जासी। दुर्नीति विरोधन राज्य सरकार शून्य सहनशील नीति अनुसरण करुछन आउ राइजे भिजिलेंस फोरेन्सिक विज्ञान अनुष्ठान स्थापना कराजे बोली मुख्यमंत्री मोहन चरण माझी कहिछन। भुवनेश्वर लोकसभा भवन कन्भेनसन हल्नु आज ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଦୁର୍ନୀତି ନିବାରଣ ଆଉ ସଚେତନତା ହପ୍ତା ପାଳନ ଅବସରରେ ହୋଇଥିବାର କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଏଟା କହିଛନ୍। ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କର ବିରୋଧନୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଓଡ଼ିଶାକେ ଦୁର୍ନୀତିମୁକ୍ତ ରାଜ୍ୟଟି ପରିଣତ କରବାର ସରକାରଙ୍କର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ଫଟିକ୍ କରିଛନ୍। ଦୁର୍ନୀତି ନିବାରଣ ପାଳନ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମହିଳା କଲେଜ ତରଫୁ ଗୋଟିଏ କାର୍ଯ୍ୟକ୍ରମଟି ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀମାନେ ଦୁର୍ନୀତି ନିବାରଣ ଲାଗି ସଚେତନତା ପଟୁଆର୍ଥୀ ସହର ପରିକ୍ରମା କରିଥିଲେ। ଇତାର ସହିତ ସେମାନେ ଶପଥପାଠ କରିଥିଲେ। ସମ୍ବଲପୁର ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷଠାରେ ଉତ୍ତରାଞ୍ଚଳ ପୁଲିସ୍ ଆଇଜି ହିମାଂଶୁ ଲାଲଙ୍କର ଅଧ୍ୟକ୍ଷତାଥି ଗୋଟିଏ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଆର୍ ଭିନ୍ ଭିନ୍ ବିଭାଗର ଅଧିକାରୀ ଆର୍ କର୍ମଚାରୀମାନେ ଶପଥପାଠ କରିଥିଲେ। ସେନ୍ତା ସମ୍ବଲପୁର ରେଲ ଡିଭିଜନ କାର୍ଯ୍ୟାଳୟଠାରେ ଡିଆର୍ଏମ୍ ତୁଷାରକାନ୍ତ ପାଣ୍ଡେ ଅଧିକାରୀ ଆର୍ କର୍ମଚାରୀମାନଙ୍କୁ ସତର୍କତାର ଶପଥପାଠ କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନୁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅଧିକାରୀ ଆର୍ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣର ଶପଥପାଠ କରିଥିଲେ। ଏଥି ଭିଜିଲାନ୍ସ ଏସ୍ପି ଗଣେଶ ପ୍ରଧାନ ଆର୍ ଅଲଗା ଅଧିକାରୀମାନେ ବିଲ୍ ସାମିଲ ଥିଲେ। ବରଗଡ଼ ଜିଲ୍ଲା ଗାଇସଲେଟ୍ ବ୍ଲକ ଅସ୍ୱାନହଲ୍ଠାରେ ଜିଲ୍ଲାପାଳ ଆଉ ଜିଲ୍ଲା ସଦର ମହକୁମାନୁ ଅତିରିକ୍ତ ଜିଲ୍ଲାପାଳ ଦୁର୍ନୀତି ନିବାରଣ ଲାଗି ଶପଥପାଠ କରିଥିଲେ। ବରଗଡ଼ ଦୁର୍ନୀତି ନିବାରଣ ୟୁନିଟ୍ ତରଫୁ ଗ୍ରାମସଭା ସଚେତନତା ପଟୁଆର ଆଉ ଛାତ୍ରଛାତ୍ରୀମାନଙ୍କର ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାନୁ ଜିଲ୍ଲାପାଳଙ୍କର ଉପସ୍ଥିତିଥି ଭିନ୍ ଭିନ୍ ବିଭାଗର ଅଧିକାରୀ ଆର୍ କର୍ମଚାରୀମାନେ ଦୁର୍ନୀତିମୁକ୍ତ ସମାଜମୁକ୍ତ ଗଠନ ଲାଗି ଶପଥପାଠ କରିଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନୁ ଆଜି ମିଲିତ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରବାର ସହିତ ଦରକାରୀ ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସମ୍ମିଳନୀ କକ୍ଷଠାରେ ଆଜି ମିଳିତ ଯୁଗ୍ମ ଜନଶୁଣାଣି ହୋଇଥିଲା। ଜିଲ୍ଲାପାଳ ଆର୍ ଏସ୍ପି ଏଥି ଯୋଗ ଦେଇକରି 69ଟା ଅଭିଯୋଗର ଶୁଣାଣି କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକ କାର୍ଯ୍ୟାଳୟ ହୋଇଥିବାର ଜନଶୁଣାଣି ଶିବିରଠି 104ଟା ଅଭିଯୋଗ ଆସିଥିଲା। ଏଣୁ ଜିଲ୍ଲା ଶ୍ରମ ବିଭାଗ ତରଫୁ ଛୁଆମାନଙ୍କର ଶିକ୍ଷା 27 ଜଣ ଝିଅଙ୍କୁ ବିହାଘର ଆଉ 69 ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାଥି ଆର୍ଥିକ ସାହାଯ୍ୟ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ହରବଙ୍ଗା ବ୍ଲକର ମହାଲିକପଡ଼ାଠାରେ ଆଜି ଜିଲ୍ଲା ପ୍ରଶାସନ ଆଉ ପୁଲିସ ତରଫୁ ଜନଶୁଣାଣି ଶିବିର କରାଯାଇଥିଲା। ଇନ୍କେ 86ଟା ଅଭିଯୋଗ ଆସିଥିବାର ବେଳେ 25ଟା ଅଭିଯୋଗର ସେହିଠାରେ ସମାଧାନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରଣାଳୟର ମେରା ଯୁବା ଭାରତ ଆର୍ ନେହେରୁ ଯୁବକେନ୍ଦ୍ର ତରଫୁ ଗୋଟିଏ ସ୍ୱଚ୍ଛତା କାର୍ଯ୍ୟକ୍ରମଟି 100ରୁ ଅଧିକା ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ଇମାନେ ସହରର ଭିନ୍ ଭିନ୍ ଜାଗାନୁ ସଫେଇ ଲାଗି ଶ୍ରମଦାନ କରବାର ସହିତ ସ୍ୱଚ୍ଛତାର ଶପଥପାଠ କରିଛନ୍। ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ତରଫୁ ସାମ୍ବାଦିକ ଭବନଠାରେ ଆଜି ଭାରତୀୟ ପେସାଦାର ସାମ୍ବାଦିକ ମହାସଂଘର ପ୍ରତିଷ୍ଠା ଦିବସ ଅବସରରେ ଗୋଟିଏ ଆଲୋଚନାଚକ୍ର କରାଯାଇଥିଲା। ଏଥି ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ଆଘର ନିର୍ଦ୍ଦେଶକ ବୈକୁଣ୍ଠ ପାଣିଗ୍ରାହୀ ଡାକ୍ତର ନାରାୟଣୀ ପଣ୍ଡା ସଭାପତି ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ଥିଲେ। ଇନୁ ଅବିଭକ୍ତ ସମ୍ବଲପୁର ଜିଲ୍ଲାର 4 ଜଣ ବରିଷ୍ଠ ସାମ୍ବାଦିକଙ୍କୁ ସଂଘ ତରଫୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବଲପୁର ଜିଲ୍ଲା ବର୍ଷିଆନ କ୍ରୀଡ଼ା ସଂଘ ତରଫୁ ସିଂପାଲି କିଷାନ କ୍ଲବ ଫୁଟବଲ ପଡ଼ିଆନ ଚାଲିଥିବାର 25 ନମ୍ବର ସୌରେନ୍ଦ୍ରୀ ନାୟକ ଟ୍ରଫି ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ଟି ମୁଢେନପାଲି ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ହାଇସ୍କୁଲ ଆର୍ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଦଲ ପହଞ୍ଚିଛନ୍। ଆଜି ଖେଳାଯାଇଥିବାର ପହିଲା ସେମିଫାଇନାଲ୍ଟି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଦଲ 3-0 ସେଭେନ୍ ହିଲ୍ ସ୍କୁଲ ଦଲକେ ହରାଇଥିଲେ। ହେନ୍ତା 2 ନମ୍ବର ସେମିଫାଇନାଲ୍ଟି ମୁଢେନପାଲି ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ହାଇସ୍କୁଲ ଦଲ 3-0 ଚିପିଲମା ହାଇସ୍କୁଲକେ ହରାଇକରି ଫାଇନାଲ୍ଟି ପହଞ୍ଚିଛନ୍। ଆଇବାକାଲ ଏ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବା। ଜେଇଇ ମେନ୍ ପରୀକ୍ଷାର୍ଥୀ ଭିନ୍ନକ୍ଷମ ପରୀକ୍ଷାର୍ଥୀମାନଙ୍କ ଲାଗି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ତରଫୁ ମାର୍ଗଦର୍ଶିକା ଜାରି କରାଯାଇଛି। ଭିନ୍ନକ୍ଷମ ପରୀକ୍ଷାର୍ଥୀମାନଙ୍କ ଲାଗି ସୁବିଧା ଲାଗି ଏଜେନ୍ସି ତରଫୁ ଏହି ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ଇତାର ଅନୁସାରେ ଭିନ୍ନକ୍ଷମମାନେ ନିଜର ସ୍କ୍ରାଇବ୍ ସହିତ ପରୀକ୍ଷାର 2 ଦିନ ଆଗନୁ ଦେଖା କରବାରକେ ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 70 ବର୍ଷରୁ ଅଧିକା ବୟସର ନାଗରିକମାନଙ୍କ ଲାଗି ଆଇବାକାଲ ମୂଲ କରବେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା। ରାଇଜେ ଚଲତି ଆର୍ଥିକ ବଛନୁ ଲାଗୁ ହେବା ଏହି ଯୋଜନା। ପ୍ରଧାନମନ୍ତ୍ରୀ ଆଇବାକାଲ ରୋଜଗାର ମେଲାଥି 51,000ରୁ ଅଧିକା ପିଲାଟୁକେଲକୁ ବାଟିବେ ନିଯୁକ୍ତିପତ୍ର। ମୁଖ୍ୟମନ୍ତ୍ରୀ ଆକାଶମାର୍ଗନୁ ବାତ୍ୟା ଆଉ ବଢ଼ି ପ୍ରଭାବିତ ଜିଲ୍ଲାମାନଙ୍କର କଲେ ଅନୁଧ୍ୟାନ। ଆଉର୍ ଦେଶ ସମୃଦ୍ଧି ଲାଗି ଅଖଣ୍ଡତାର ସଂସ୍କୃତି ବାର୍ତ୍ତା ନେଇକରି ମୂଲ ହେଲା ଦୁର୍ନୀତି ନିବାରଣ ସଚେତନତା ହପ୍ତା। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।